ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପ୍ରଭୁ ବଢ଼ାଇ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
হুস এবং জরম ভাগ চারি। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর পরমপিতা তাহাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছে। সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু। শত্রু শয়তান হস্তর সে আপন মানুষ সুরক্ষার রাখতু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদাসর্বদা আপনার সহবর্তী রহ। প্রিয় শ্রোতা, চলন্তু আজি আমিমানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে হুস এবং জরম ভাগ চারি, ভাগ এক, ভাগ দুই, ভাগ তিন। আমি হুস এবং জরমক বিষয়ে আলোচনা করছু, চলন্তু তাহাঙ্ক বিষয়ে অধিক জানিবা, বিশেষ ভাবে জরমক বিষয়ে আর হুসঙ্ক বিষয়ে। তাঙ্কর অন্তিম নিষ্পত্তি পাই আহ্বান দিয়া যিবা পরে হুস অবজ্ঞা করিবাকু মনা করি দেইথিলে এবং রাজকুমার প্রতি দৃষ্টিপাত কলে, যাহার লজ্জাজনক বাক্য এতে লজ্জাজনক ভাবে উল্লঙ্ঘন করা যাইথিলা। সে ঘোষণা কলে, এইপরি মু নিজ নিজ ইচ্ছা শক্তি অনুসারে এহা পূর্বর হাজর হেবাকু স্থির কলি। পরিষদ এঠারে উপস্থিতি সম্রাটঙ্ক জনসাধারণ সুরক্ষা এবং বিশ্বাস অধীনরে বলে সে কহিলে। বিধানসভার সমস্ত আখি তাঙ্ক আড়কু গলা বেলে এক গভীর শিগর মুড়ু চেহারাকু ক্রাইটমট কলা। বাক্য উচ্চারণ করা যিবা পরে অবনীতির সমাহর আরম্ভ হেলা। বিশপ রোমান সেমানঙ্ক বন্দীকু সাকারিয়ড অভ্যাসরে পরিধান করিথিলে এবং সে পুরোহিত পোশাক নেই সে কহিলে, আমার প্রভু যীশু খ্রিস্ট এক ধলা পোশাকরে আচ্ছাদিত হইতিলে। যেতেবেলে হেরোদ তাঙ্কু পিলাতঙ্ক আগেই রাখিথিলে, পুনর্বার প্রত্যাহার করিবাকু অনুরোধ করে সে উত্তর দেই লোকমানঙ্কু আড়কু মুহ করে কহিলে, তেবে মু কেউ আকাশকু দেখিবি, মু সেই লোকমানঙ্ক সংখ্যাকু কিপরি দেখিবি, যোমানঙ্ক মু শুদ্ধ সুসমাচার প্রচার করিছি না। মু মৃত্যুকু এই গরিব শরীর অপেক্ষা সেমান মান করে। গোটিয়ে পরে গোটিয়ে পোশাক হটাগলা, প্রত্যেক বি সূপ সমাহরে নিজের অংশ সম্পাদন করিবা সময়ে অভিশাপ ঘোষণা কলে। শেষরে সেমানে তাঙ্কু মুন্ডরে এক ক্যাপ কিংবা পিরামিড আকৃতির মিটর কাগজ লগাইলে, যাহা উপরে ভূতমানঙ্ক ভয়ঙ্কর চিত্র আঙ্কার অঙ্কা যাইথিলা এবং সম্মানরে আর্চেরিটিক বাক্য স্পষ্ট হইথিলা। হুস কহিছন্তি, হে আনন্দ, মু পাই লজ্জত মুকুট পিন্ধিবি, হে যীশু যিয়ে মো পাই কণ্ঠা মুকুট পিন্ধিলে। যেতবে সে এইপরি ভাবরে সজ্জিত হলে প্রলটস কহিলে, বর্তমান আমি তোমার আত্মাকু শয়তানকু উৎসর্গ করছু। জন হুস স্বর্গ আড়কু মুহ করি কহিলে, হে প্রভু যীশু, কারণ তুমি মতে মৃত্যু দিয়েছ, মতে মুক্ত দিয়েছ বলে সে কহিলে। তাঙ্কু বর্তমান ধর্ম নিরপেক্ষ কর্তৃপক্ষ নিকটরে হস্তান্তর করা যাই মৃত্যুদণ্ড দিয়া যাইছিল। এক বিরাট শোভাযাত্রা ଶହ ଶହ ପୁରୁଷ ଅସ୍ତ୍ରଶସ୍ତ୍ରରେ ପୁରୋହିତ ଏବଂ ବିଶ୍ୱପୋଷ ସେମାନେ ସେମାନଙ୍କ ମହାଙ୍ଗା ପୋଷକା ଏବଂ କନଷ୍ଟଣ୍ଟ ବସି ବାନ୍ଧିନ୍ଦା ପିନ୍ଧିଥିଲେ। ଯେତେବେଳେ ସେ ବାଡ଼ିରେ ବନ୍ଧା ଯାଇଥିଲା ବନ୍ଧୁ ଏବଂ ନିଆଁ ଜଳିଲା ଜଳିବା ପାଇଁ ସମସ୍ତେ ପ୍ରସ୍ତୁତ ଥିଲେ, ବନ୍ଧୁ ଶହୀଦଙ୍କ ପ୍ରତି ପୁଣି ଥରେ ନିଜର ତ୍ରୁଟି ତ୍ୟାଗ କରି ନିଜକୁ ବଞ୍ଚାଇବାକୁ ଉତ୍ସାହିତ କରାଯାଇଥିଲା। ହୁସ୍ ଏହିପରି କହିଲେ, କେଉଁ ତ୍ରୁଟି ମୁଁ ତ୍ୟାଗ କରିବି? ମୁଁ ନିଜକୁ କାରଣ ଦୋଷୀ ବୋଲି ଜଣେ। ମୁଁ ଈଶ୍ୱରଙ୍କୁ ସାକ୍ଷୀ କରିବାକୁ କହୁଛି ଯେ ମୁଁ ଯାହା ଲେଖିଛି ଏବଂ ପ୍ରଚାର କରିଛି ଆତ୍ମାକୁ ପ୍ରାପ୍ତ ଏବଂ ବିନାଶରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଅଛି, ଏବଂ ତେଣୁ ମୁଁ ଅତ୍ୟଧିକ ଆନନ୍ଦରେ ମୁଁ ନିଜ ରକ୍ତ ସହିତ ସେହି ତ୍ୟାଗ ସତ୍ୟକୁ ନିଶ୍ଚିତ କରିବି ଯାହା ମୁଁ ଲେଖିଛି ଏବଂ ପ୍ରଚାର କରିଛି। ଯେତେବେଳେ ତାଙ୍କ ବିଷୟରେ ଅଗ୍ନି ପ୍ରଜ୍ୱଳିତ ହେଲା ବନ୍ଧୁ, ସେତେବେଳେ ସେ ଗୀତ ଗାଇବାକୁ ଲାଗିଲେ, ହେ ଦାଉଦଙ୍କ ପୁତ୍ର ଯୀଶୁ ମୋ ଉପରେ ଦୟା କର। ଏବଂ ସେ ପର୍ଯ୍ୟନ୍ତ ତାଙ୍କ ସ୍ୱର ସବୁଦିନ ପାଇଁ ନୀରବ ହେବା ପର୍ଯ୍ୟନ୍ତ ଚାଲିଲା। ଏପରିକି ତାଙ୍କର ଶତ୍ରୁମାନେ ମଧ୍ୟ ତାଙ୍କର ବୀରତ୍ୱର ଶିକାର ହୋଇଥିଲେ। ହୁସଙ୍କ ଶହୀଦତା ଏବଂ ଜେରୋମଙ୍କ ମୃତ୍ୟୁ ବିଷୟରେ ବର୍ଣ୍ଣନା କରାଯିବା କରୁଥିବା ଜଣେ ଉତ୍ସପ୍ତି ପରିଶିଷ୍ଟ କହିଛନ୍ତି, ଏହିପରି ଯେତେବେଳେ ସେମାନଙ୍କର ଶେଷ ଘଣ୍ଟା ପାଇ ପାଖେଇ ଆସିଲା, ସେତେବେଳେ ଉଭୟ ନିଜକୁ ନିରନ୍ତର ମନ ଦେଇଥିଲେ। ସେମାନେ ନିଆଁ ପାଇଁ ପ୍ରସ୍ତୁତ ହେଲେ ଯେପରି ସେମାନେ ବିବାହ ଭୋଜିରେ ଯାଉଛନ୍ତି। ସେମାନେ କୌଣସି କାନ୍ଧନା ବା କୌଣସି କାନ୍ଧ ନାହିଁ ଦେଖିଲେ। ଯେତେବେଳେ ନିଆଁ ଉଠିଲା, ସେମାନେ ଭଜନ ଗାଇବା ଆରମ୍ଭ କଲେ ଏବଂ ନିଆଁର ଘୋରତା ସେମାନଙ୍କ ଗୀତ ବନ୍ଧ କରିପାରିଲା। ଯେତେବେଳେ ହୁସ୍ ଶରୀର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା, ସେତେବେଳେ ତାଙ୍କ ପାଉଁଶ ଯେଉଁ ମାଟି ଉପରେ ସେମାନେ ବିଶ୍ରାମ କଲେ, ଏକତ୍ରିତ ହୋଇ ରାଇଟର୍ନ ପକାଇଲେ ଏବଂ ଏପରି ଏହିପରି ସମୁଦ୍ରକୁ ଢାଲି ଗଲେ। ତାଙ୍କର ନିର୍ଯାତନକମାନେ ବୃଥା କଳ୍ପନା କରିଥିଲେ ଯେ ସେ ପ୍ରଚାର କରୁଥିବା ସତ୍ୟ ମୂଳପ୍ରତ୍ୟାଟ କରିଛନ୍ତି। ସେମାନେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ଯେ ସେହିଦିନ ସମୁଦ୍ରକୁ ନିଆଯାଇଥିବା ପାଉଁଶ ପୃଥିବୀର ସମସ୍ତ ଦେଶରେ ବିହନ ପରି ବିଛାଯିବ। ଅଜ୍ଞାତ ଦେଶମାନଙ୍କର ଏହା ସତ୍ୟର ସାକ୍ଷୀମାନଙ୍କର ପ୍ରଚୁର ଫଳ ହେବ। କନ୍ସେଷ୍ଟର କାଉନସିଲର ହଲ୍ରେ କହିଥିବା ସ୍ୱର ଇକୋକୁ ଜାଗ୍ରତ କରିଥିବା ଯାହା ସମସ୍ତ ଯୁଗ ଯୁଗର ଶୁଣାଯିବ। ହୁସ୍ ଆଉ ନଥିଲେ, କିନ୍ତୁ ଯେଉଁ ସତ୍ୟ ପାଇଁ ସେ ମୃତ୍ୟୁବରଣ କଲେ ତାହା କେବେ ବି ନଷ୍ଟ ହୋଇପାରେ ନାହିଁ। ତାଙ୍କର ବିଶ୍ୱାସ ଏବଂ ସ୍ଥିରତା ଉଦାହରଣ ଜଣ ତାଙ୍କୁ ନିର୍ଯାତନା ଏବଂ ମୃତ୍ୟୁ ସମ୍ମାନର ସତ୍ୟ ପାଇଁ ଦୃଢ଼ ଭାବରେ ଠିଆ ହେବାକୁ ଉତ୍ସାହିତ କରିଲା। ତାଙ୍କର ମୃତ୍ୟୁ ସମଗ୍ର ରୋମକୁ ରୋମ ନିଷ୍ଠୁରତା ପ୍ରଦର୍ଶନ କରିଥିଲା। ସତ୍ୟର ଶତ୍ରୁମାନେ ଯଦିଓ ସେମାନେ ଏହା ଜାଣିନଥିଲେ ଯେ ସେମାନେ ବିନାଶ କରିବାକୁ ଚେଷ୍ଟା କରୁଥିବା କାରଣକୁ ଆଗକୁ ବଢ଼ାଉଥିଲେ, ତଥାପି ଅନ୍ୟ ଏକ ଅଂଶ କନଷ୍ଟଣ୍ଟରେ ସ୍ଥାପନ କରାଯାଇଥିଲା। ଅନ୍ୟ ସାକ୍ଷୀର ରକ୍ତ ସତ୍ୟ ପାଇଁ ସାକ୍ଷ୍ୟ ଦେବା ଆବଶ୍ୟକ। ପରିଷଦ ଯିବା ସମୟରେ ହୁସଙ୍କ ବିଦାୟ ହେବା ପରେ ଜେରୋମ ତାଙ୍କୁ ସାହସ ଏବଂ ଦୃଢ଼ ତାହା ପାଇଁ ଉତ୍ସାହିତ କରି କହିଥିଲେ, ସେ ଯଦି ସେ କୌଣସି ବିପଦରେ ପଡ଼ନ୍ତି ତେବେ ସେ ନିଜେ ତାଙ୍କ ସହାୟକ ଉଡ଼ାଇବେ। ସଂସ୍କାରଙ୍କ କାରାଗାର ବିଷୟରେ ଶୁଣିବା ପରେ ବିଶ୍ୱସ୍ତ ଶିଷ୍ୟ ତୁରନ୍ତ ତାଙ୍କ ପ୍ରତିଜ୍ଞା ପୂରଣ କରିବାକୁ ନିରାପଦ ଆଚରଣ ବିନା ସେ କନଷ୍ଟାଣ୍ଟ ପାଇଁ ଏକକ ସାଥୀ ସହିତ ଯାତ୍ରା ଆରମ୍ଭ କଲେ। ସେଠାରେ ପହଞ୍ଚିବା ପରେ ସେ ନିଶ୍ଚିତ ହୋଇଥିଲେ ଯେ ହୁସଙ୍କ ଉଦ୍ଧାର ପାଇଁ କିଛି କରିବା ସମ୍ଭାବନା ନଥିଲେ। ସେ କେବଳ ନିଜକୁ ବିପଦରେ ପକାଇ ଦେଇଛନ୍ତି। ସେ ସହରକୁ ପଳାୟନ କରୁଥିଲେ, କିନ୍ତୁ ହୋମଗାର୍ଡ ଯାତ୍ରା ସମୟରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ବନ୍ଧା ହୋଇ ଭାରସାମ୍ୟ ହରାଇ ସୈନିକମାନଙ୍କ ଦଳ ଅଧୀନରେ ରଖାଯାଇଥିଲା। ପରିଷଦ ସମ୍ମୁଖରେ ତାଙ୍କର ପ୍ରଥମ ହାଜର ହେବା ପରେ ତାଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗର ଜବାବ ଦେବାର ପ୍ରାୟଶ ଚିତ୍କାର କରିଥିଲା। ତାଙ୍କ ସହିତ ନିଆଁକୁ ନିଅ ବୋଲି କୁହାଯାଇଥିଲା। ତାଙ୍କୁ ଏକ କୂଅରେ ଫିଙ୍ଗି ଦିଆଗଲା। ଏପରି ଅବସ୍ଥାରେ ଶିକୁଳିରେ ବାନ୍ଧି ଦିଆଗଲା ଏବଂ ତାଙ୍କୁ ରୁଟି ଓ ପାଣିରେ ଖାଇବାକୁ ଦିଆଗଲା। କିଛି ମାସ ପରେ ତାଙ୍କ କାରାଗାରର ନିଷ୍ଠୁରତା ଜେରମକୁ ଏକ ଅସୁସ୍ଥତା ଆଣି ଦେଇଥିଲା ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲା ଏବଂ ଶତ୍ରୁମାନେ ସେଠାରୁ ରକ୍ଷା ପାଇଯିବାର ଭୟ କରି ତାଙ୍କୁ କମ୍ ଗୁରୁତ୍ୱର ଅବ୍ୟବହାର କରିଥିଲେ। ଯଦିଓ ସେ ଏକ ବର୍ଷ କାରାଗାରରେ ରହିଥିଲେ ପାପିଷ୍ଟମାନେ ଆଶା କରିଥିଲେ କରିଥିବା ପରି ହୁସଙ୍କ ମୃତ୍ୟୁ ହୋଇନଥିଲା। ତାଙ୍କର ନିରାପଦ ଆଚରଣ ଉଲ୍ଲଙ୍ଘନ କ୍ରୋଧର ଝଡ଼ ସୃଷ୍ଟି କରିଥିଲା ଏବଂ ନିରାପଦ ପାଠ୍ୟକ୍ରମ ଭାବରେ ପରିଷଦ ସ୍ଥିର କଲା ଯେ ଜେରମ କଲାଇବା ପରିବର୍ତ୍ତେ ତାଙ୍କୁ ବାଧ୍ୟ କରିବାକୁ ବାଧ୍ୟ କଲା। ତାଙ୍କ ବିଧାନସଭା ସମ୍ମୁଖରୁ ଅଣାଯାଇଥିଲା ଏବଂ ତାଙ୍କ କରିବାର ବିକଳ୍ପ ପ୍ରଦାନ କରାଯାଇଥିଲା କିନ୍ତୁ କିମ୍ବା ବାଡ଼ିରେ ମାରିବା ପାଇଁ ବନ୍ଧୁ ତାଙ୍କ କାରାଗାରର ଆରମ୍ଭରେ ମୃତ୍ୟୁ ଘଟିଥିବା ଭୟଙ୍କର ଯନ୍ତ୍ରଣା ତୁଳନାରେ ଦୟା ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ବନ୍ଧୁ ଅସୁସ୍ଥତା ହେତୁ ତାଙ୍କ କାରାଗାରରେ କଠୋରତା ଏବଂ ଚିନ୍ତା ଏବଂ ସନ୍ଦେହର ନିର୍ଯାତନା ତାଙ୍କ ସାଙ୍ଗମାନଙ୍କ ଠାରୁ ଅଲଗା ହୋଇ ହୁସଙ୍କ ମୃତ୍ୟୁର ଆତାଶ ହୋଇ ଜେରମଙ୍କର ଦୃଢ଼ତା ଦୂର ହେଲା ଏବଂ ସେ ପରିଷଦରେ ଦାଖଲ କରିବାକୁ ରାଜି ହେଲେ। ସେ ହୁସର ସାହସ ଏବଂ ବିସ୍ତୃତତା ବିଷୟରେ ଚିନ୍ତା କଲେ ଏବଂ ଏହାର ବିପରୀତରେ ସେ ସତ୍ୟକୁ ଅସ୍ୱୀକାର କରିବାକୁ ଚିନ୍ତା କଲେ। ସେ ଈଶ୍ୱରୀୟ ଗୁରୁଙ୍କ ବିଷୟରେ ଭାବିଲେ ଯାହାଙ୍କୁ ସେ ସେବା କରିବାକୁ ନିଜକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କ ପାଇଁ କୃଷର ମୃତ୍ୟୁ ସହିଥିଲେ। ପ୍ରତ୍ୟାହାର ପୂର୍ବରୁ ସେ ସମସ୍ତ ଯନ୍ତ୍ରଣା ମଧ୍ୟରେ ଈଶ୍ୱରଙ୍କ ଅନୁଗ୍ରହର ଆଶ୍ୱାସନାର ସ୍ୱାନ୍ତନା ପାଇଲେ କିନ୍ତୁ ବର୍ତ୍ତମାନ ଅନୁତାପ ଏବଂ ସନ୍ଦେହ ତାଙ୍କ ଆତ୍ମାକୁ ନିର୍ଯାତନା ଦେଇଛି। ସେ ଜାଣିଥିଲେ ଯେ ରୋମ୍ ସହିତ ଶାନ୍ତିର ରହିବା ପୂର୍ବରୁ ତଥାପି ଅନ୍ୟ ପ୍ରତ୍ୟାହାର କରାଯିବା ଆବଶ୍ୟକ। ସେ ଯେଉଁ ପଥରେ ପ୍ରବେଶ କରୁଥିଲେ ତାହା କେବଳ ସମ୍ପୂର୍ଣ୍ଣ ବିଦ୍ରୋହରେ ଶେଷ ହୋଇପାରେ। ତାଙ୍କର ସଂକଳ୍ପ ନିଆଯାଇଥିଲା କିନ୍ତୁ ସମୟ ଦୁଃଖରୁ ରକ୍ଷା କରିବା ପାଇଁ ସେ ତାଙ୍କ ପ୍ରଭୁଙ୍କ ଅସ୍ୱୀକାର କରିବେ ନାହିଁ। ଖୁବ୍ ଶୀଘ୍ର ତାଙ୍କୁ ପୁନର୍ବାର ପରିଷଦ ସମ୍ମୁଖରେ ଅଣାଯାଇଥିଲା। ତାଙ୍କର ଉପସ୍ଥାପନା ତାଙ୍କ ବିଚାରପତିମାନଙ୍କୁ ସନ୍ତୁଷ୍ଟ ନକରିଥିଲା। ସେମାନେ ରକ୍ତ ପାଇଁ ତୃଷା ହୁସଙ୍କ ମୃତ୍ୟୁର ଭରପୂର ହୋଇ ତାହା ପୀଡ଼ିତଙ୍କ ପାଇଁ ଚିତ୍କାର କଲା। କେବଳ ସତ୍ୟର ଏକ ସଂରକ୍ଷିତ ଆତ୍ମା ସମର୍ପଣ ଦ୍ୱାରା ଜେରମ ତାଙ୍କ ଜୀବନ ରକ୍ଷା କରିପାରନ୍ତି। ନିଜକୁ ସେ ନିଜ ବିଶ୍ୱାସକୁ ଜାଗ୍ରତ କରିବାକୁ ଏକ ଏବଂ ତାଙ୍କ ଭାଇ ସୟିଦଙ୍କୁ ନ୍ୟାୟକୁ ଆୟତ୍ତ କରିବାକୁ ସ୍ଥିର କରିଥିଲେ। ସେ ତାଙ୍କର ପୂର୍ବ ତ୍ୟାଗରୁ ତ୍ୟାଗ କଲେ ଏବଂ ଜଣେ ମରିଯାଇଥିବା ବ୍ୟକ୍ତି ଭାବରେ ତାଙ୍କର ପ୍ରତିରକ୍ଷା ପାଇଁ ଏକ ସୁଯୋଗ ଆବଶ୍ୟକ କଲେ। ତାଙ୍କର ବାକ୍ୟ ପ୍ରଭାବକୁ ଭୟ କରି ପ୍ରୋଲେଟୋମାନେ ଜିଦ୍ ଧରିଥିଲେ ଯେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସତ୍ୟତାକୁ ସେ କେବଳ ନିଶ୍ଚିତ କରିବା କିମ୍ବା ଅସ୍ୱୀକାର କରିବା ଉଚିତ। ଜେରମ ଏହିପରି ନିଷ୍ଠୁରତା ଏବଂ ଅନ୍ୟାୟ ବିରୁଦ୍ଧରେ ବିରୋଧ କରିଥିଲେ। ସେ କହିଥିଲେ ତୁମ୍ଭେ ମୋତେ 340 ଦିନ ଭୟଭୀତ କାରାଗାରରେ ବନ୍ଦ କରି ରଖିଛ। ଅପରିଷ୍କାର କୋଲାହଳ ଦୁର୍ଗନ୍ଧ ଏବଂ ସବୁ ଜିନିଷର ଅତ୍ୟଧିକ ଅଭାବ ମଧ୍ୟରେ ତାପରେ ତୁମେ ମୋତେ ତୁମ ଆଗରେ ବାହାରକୁ ଆଣ ଏବଂ ମୋର ମୃତ୍ୟୁ ଶତ୍ରୁମାନଙ୍କ କର୍ଣ୍ଣପାତ କର। ତୁମେ ମୋ କଥା ଶୁଣିବାକୁ ମନା କର। ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ ବ୍ୟକ୍ତି ଏବଂ ଜଗତର ଆଲୋକ ନ୍ୟାୟ ବିରୁଦ୍ଧରେ ପାପ ନ କରିବାକୁ ଧ୍ୟାନ ଦିଅ। ମୋ ବିଷୟରେ ମୁଁ କେବଳ ଏକ ଦୁର୍ବଳ ମୃତ୍ୟୁ ମୋର ଜୀବନ କିନ୍ତୁ ସାମାନ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଯେତେବେଳେ ମୁଁ ତୁମକୁ ଏକ ଅନ୍ୟାୟ ବାକ୍ୟ ପ୍ରଦାନ କରିବାକୁ ଅନୁରୋଧ କରେ ମୁଁ ତୁମ ଅପେକ୍ଷା ନିଜ ପାଇଁ କମ୍ କଥାବାର୍ତ୍ତା କରେ ବୋଲି ସେ କହିଥିଲେ। ବନ୍ଧୁ ଶେଷରେ ତାଙ୍କ ଅନୁରୋଧ ମଞ୍ଜୁର ହେଲା। ତାଙ୍କ ବିଚାରପତିଙ୍କ ଉପସ୍ଥିତିରେ ଜେରମ ଆଣ୍ଠୁମାଠି ପ୍ରାର୍ଥନା କଲେ ଯେ ଈଶ୍ୱରୀୟ ଆତ୍ମା ତାଙ୍କ ଚିନ୍ତାଧାରା ଏବଂ ଶବ୍ଦକୁ ନିୟନ୍ତ୍ରଣ କରନ୍ତୁ, ଯେପରି ସେ ସତ୍ୟର ବିପରୀତ କିମ୍ବା ତାଙ୍କ ଗୁରୁଙ୍କ ଅଯୋଗ୍ୟ କଥା କହିବେ ନାହିଁ। ସେହିଦିନ ତାହାଙ୍କୁ ପ୍ରଥମ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା ପୂରଣ ହେଲା, ତୁମେ ମୋ ପାଇଁ ରାଜ୍ୟପାଳ ଓ ରାଜାମାନଙ୍କ ସମ୍ମୁଖକୁ ଆସିବ, କିନ୍ତୁ ଯେତେବେଳେ ସେମାନେ ତୁମ ଉଦ୍ଧାର କରିବେ ତୁମର କିପରି ବା କ'ଣ କହିବେ ସେ ବିଷୟରେ ଚିନ୍ତା କର ନାହିଁ, କାରଣ ତୁମେ ଯାହା କହିବ ସେ ଘଣ୍ଟାରେ ତାହା ଦିଆଯିବ, କାରଣ ମୁଁ ତୁମମାନଙ୍କ କଥାବାର୍ତ୍ତା କରୁନାହିଁ ବୋଲି। ଏହିପରି ମାଥ୍ୟୁ 10:18-20 ପାଉଛୁ। ବନ୍ଧୁ, ଆମେ ଜେରମଙ୍କ ହୁସଙ୍କ ବିଷୟରେ ଦେଖୁଅଛୁ, ଆଉ ବର୍ତ୍ତମାନ ଆମେ ଜେରମଙ୍କ ବିଷୟରେ ଦେଖୁଅଛୁ କିପରି ଜେରମ ସେହି ପରିଷଦ ସମ୍ମୁଖରେ ପ୍ରଭୁଙ୍କ ବିଷୟରେ ସାକ୍ଷା ଦେଲେ, କିପରି ସାହସିକ ଭାବରେ ପ୍ରଭୁଙ୍କ ବିଷୟରେ କହିଲେ। ଆମେ ମଧ୍ୟ ଏହି ଶେଷ ସମୟରେ ବାସ କରୁଅଛୁ, ଏହିପରି ସମୟ ଆସୁଅଛି ଯେଉଁଥିରେ ଆମେ ପରିଷେଧ ରାଜାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ। ତାହା ସେତେବେଳେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ, ଆମେ କିପରି କହିବାକୁ ହେବ, କିପରି ଆଚରଣ ଦେଖାଇବାକୁ ପଡ଼ିବ, ସେହିସବୁ ପ୍ରଭୁ ଆମମାନଙ୍କୁ ଦେବେ ଓ ସାହାଯ୍ୟ କରିବେ। ତାହେଲେ ଚାଲନ୍ତୁ ବନ୍ଧୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଆନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯାହା କିଛି ତୁମ ସେହି ପବିତ୍ର ଶାସ୍ତ୍ର ବାଇବଲଠୁ, ବିଶେଷ ଭାବରେ ଜେରମ ଆଉ ହୁସଙ୍କ ବିଷୟରେ ଆମେ ଧ୍ୟାନ କରୁଛୁ। ସେମାନଙ୍କ ଜୀବନ ଯେପରି ଆମ ଜୀବନରେ ବ୍ୟବହାର କରିପାରିବୁ, ଯେପରି ସେମାନେ ଈଶ୍ୱରଙ୍କ ବିଷୟରେ ପ୍ରଚାର କଲେ ସେହିପରି ଆମେ ଅନ୍ୟମାନଙ୍କୁ ପ୍ରଚାର କରିପାରିବୁ, ସେହିପରି ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପୁଣ୍ୟ ପାଦ।
ए शरीर मन प्राण तुम पुण्य पा